ভারতি মাকারন্দা পরমানন্দা হে মাধব দুগারুথি মাকারন্দা শ্যামাকারন্দা পান করি আনন্দে
পানি গুরুপুত্র
गुरु पुत्रं च उत्तमो
वासु गुरवे भूयो
ऋणिस्वेदि तमुच्यतु तथेति तेन पाणितम् गुरु पुत्रं च उत्तमो वासु गुरवे भूयो गुरुपुत्रं चतुत्तमो दत्त्वा स्वगृहे भूयो वृणीष्वेति तमुच्यतु वदति तथे चेतेन पानीतं गुरुपुत्रं चतुत्तमो दत्त्वा स्वगृहे भूयो वृणीष्वेति तमुच्यतु सद्गन् वा तथा तथास्तु इति यमराज एकृभागं कैवलु तेन ତାହାଙ୍କ ଦ୍ୱାରା ଉପାନୀତ ଅଣାଯାଇଥିଲା ଗୁରୁପୁତ୍ର ଗୁରୁଦେବଙ୍କ ପୁତ୍ର ଯଦୁତ୍ତମ ଯଦୁ ଶ୍ରେଷ୍ଠ କୃଷ୍ଣ ବଳରାମ ଦତ୍ତ୍ୱା ପ୍ରଦାନ କରି ସ୍ୱଗୁରବେ ସେମାନଙ୍କର ଗୁରୁଦେବଙ୍କ ନିକଟରେ ଭୂୟ ପୁନର୍ବାର ଋଣୀଶ୍ୱ ଦୟାକରି ବାଛନ୍ତୁ ଇତି ଏହିପରି ଭାବରେ ତମ୍ ତାଙ୍କୁ ଉଚ୍ଚତୁ ସେମାନେ କହିଲେ ଶୁକ୍ରନବାଦ ଯମରାଜ କହିଲେ ତଥାସ୍ତୁ ଏବଂ ଗୁରୁଙ୍କ ପୁତ୍ରକୁ ନେଇ ଆସିଥିଲେ ଯେତେବେଳେ ସେଇ ଦୁଇ ଜଣ ପରମଶ୍ରେଷ୍ଠ ଯଦୁ ସେମାନଙ୍କର ଗୁରୁଦେବଙ୍କ ନିକଟରେ ବାଳକକୁ ଉପସ୍ଥିତ କରାଇଲେ ଏବଂ ତାଙ୍କୁ କହିଲେ ଅନୁଗ୍ରହ ପୂର୍ବକ ଆଉ ଏକ ବର ମାଗନ୍ତୁ ନମୋ ବିଶ୍ୱାଦାୟ କୃଷ୍ଣ ବେଷ୍ଟାୟ ଭୂତଳ ଶ୍ରୀମତେ ଭକ୍ତି ସ୍ୱରୂପ ଦାନ୍ଦ ସ୍ୱାମୀ ନୀତି ନାମିନେ ନମ ସଦ୍ଭକ୍ତ ମଣେ ମଣିପୁର ପ୍ରଭୁପାଦ ଲସଦ୍ବାଣୀ ପ୍ରଚାର ନିରତା କୃଷ୍ଣ ଆଜି ଆମେ ଦଶମ ସ୍କନ୍ଧ 45 ଅଧ୍ୟାୟ ଶେଷ ଅଛନ୍ତି ଶ୍ରୀକୃଷ୍ଣଙ୍କର ଗୁରୁପୁତ୍ରଙ୍କୁ ଉଦ୍ଧାର କଲେ ଏହି ଶ୍ରେଷ୍ଠ ବିଷୟରେ ଆମେ ଏହି ଶ୍ଳୋକ ଉପରେ ବିଚାରଧନା କରିବା ଏଶ୍ଳୋକରେ କୌଣସି ଭାବାର୍ଥ ନାହିଁ କିନ୍ତୁ ଆମର ବ୍ୟବସ୍ଥା ଅନୁସାରେ ଭାବାର୍ଥ ନଥିଲା ମଧ୍ୟ ସେ ଶ୍ଳୋକ ଉପରେ କିଛି କହିବାକୁ ପଡ଼ୁଛି ଯାହା ହଉ ତେଣୁ ଭଗବାନ ଯେତେବେଳେ ଆସିଲେ ବୃନ୍ଦାବନରେ 11 ବର୍ଷ କାଳ ପାଖାପାଖି ଲୀଳା କଲେ 11 ବର୍ଷ ପାଖାପାଖି 10 ବର୍ଷ 7 ମାସ କେତେ ଦିନ ତେଣୁ ଯେତେବେଳେ ବୃନ୍ଦାବନରେ ଥିଲେ ସେ କୌଣସି ପାଠ ପଢ଼ିନଥିଲେ ତେଣୁ ଯେତେବେଳେ ଭଗବାନ 7 ବର୍ଷରେ ହେଇଥିଲେ ଗୋବର୍ଦ୍ଧନ ଧାରଣ କରିଥିଲେ ସେତେବେଳେ ଇନ୍ଦ୍ର କହୁଥିଲା ଏଇଟା ମୂର୍ଖଟା ବାଚାଳ ପାଣି ସ୍ତବ୍ଧ ଅଜ୍ଞାନ ପଣ୍ଡିତ ମାନିନା ଅଜ୍ଞ ଏ ପାଠ ପଢ଼ିନି ଏମାନେ ସବୁ ବହୁତ ପାଠ ପଢ଼ିଛନ୍ତି ଗୁରୁ ତାଙ୍କର ଦେବତାମାନଙ୍କର ଯେ ଗୁରୁ ବୃହସ୍ପତିଙ୍କଠାରୁ ଶିକ୍ଷା କରିଛନ୍ତି ବୃହସ୍ପତି ଭଗବାନଙ୍କର ବିଭୂତି ତେଣୁ ଇନ୍ଦ୍ର ଭଗବାନ ଯେତେବେଳେ ଇନ୍ଦ୍ରଯଜ୍ଞ ବନ୍ଦ କରିଦେଇଥିଲେ ସେତେବେଳେ ସେ ବହୁତ କ୍ରୋଧ ପ୍ରକାଶ କରି ଏ ବିଭାଗ କହିଥିଲେ ଦେଇଦେଉଛେ ଭଗବାନ କୃତା କରି କହିଲେ ବାଚାଳ ବାଳିସ ଶବ୍ଦ ଅଜ୍ଞାନ ପଣ୍ଡିତ ମାନିନ ମୂର୍ଖଟା ଏଟା କଥାରେ ପଡ଼ି ଗୋପମାନେ ବୃଦ୍ଧବାସୀ ମାନେ ମୋର ଯଜ୍ଞକୁ ବନ୍ଦ କରିଦେଇଥିଲେ ସ୍କୁଲରେ ପାଠ ପଢ଼ିଲେ ଅଜ୍ଞାନ ମୂର୍ଖ କିଛି ଜାଣିନି ଏ ବ୍ରଜବାସୀ ମାନେ କିଛି କିଛି ପଢ଼ିଥିବେ କିଛି କିଛି ମାନେ ତାଙ୍କର ସବୁ ବ୍ରାହ୍ମଣ ମାନେ ଅଛନ୍ତି ଶିକ୍ଷା ଦେଉଛନ୍ତି ଆଚାର୍ଯ୍ୟମାନେ ଅଛନ୍ତି ଆଉ ଏମାନେ ସେଇ ମୂର୍ଖ କଥାରେ ପଢ଼ିକିରି ମୋର ଯଜ୍ଞକୁ ବନ୍ଦ କରିଦେଲେ ଭଗବାନ ମୋତେ ନିଜେ କହିଛନ୍ତି ଭଗବତ ଗୀତାରେ ଯେ देवान् भागवतानीनां ये देवान् भागवतः परस्पर भागवत स्थिरं परम अवस्थ इष्टान् भवानी वो देवा दर्शन्ति न विभागिता ते दत्तां जो प्रदायः सस्तेन दण्डम् अर्हति देवतवानुभू मनुष्यमाने पूजा करिवा कथा यज्ञ माध्यमरे सेमाने सन्तुष्ट हेले सेमाने मध्ये आमर जो आवश्यकता पूरण करिवे तेणु देवता मैंने जो आम प्रदान करें ग्रहण करवा प्रदान न करी तेरे से चोर हे भगवदगीत मत भगवान कथा कर भगवान जो आसे वृंदावन मथुरा को मथुरार कंस को हत्या कले कंस को कंस जो भगवान पिता वसुदेव देवकी विवाह कर সেই সময় আকাশবাণী হয়েছিল রথ চালনা করুলে কংস সেই সময় আকাশবাণী হয়েছিল আরে মূর্খ পূজা গ্রহণ করছে তার অষ্টম বর্ষ তো হত্যা করিব কিন্তু ভগবান বলি যাইছেন যে মতো হত্যা করা পড়ে কংস বলি ভগবান তাঙ্ক ক্রীড়ার ব্যস্ত ছোট পিলা ক্রীড়ার ব্যস্ত সব যেমনি রহতি সেইভাবে ভাবে ভগবান সবুজ তাঙ্কর ତାଙ୍କ ବାଳକମାନଙ୍କ ସହିତ କ୍ରୀଡ଼ା କରୁଛନ୍ତି ବିଭିନ୍ନ କ୍ରୀଡ଼ା ଛୋଟ ପିଲାଦିନଠୁ ଆରମ୍ଭ କରି ଏଗାର ବର୍ଷ ପର୍ଯ୍ୟନ୍ତ ସାଙ୍ଗ ବାଳକମାନଙ୍କ ସହିତ ଲୋକମାନଙ୍କ ସହିତ ବହୁତ କ୍ରୀଡ଼ା କରିଛନ୍ତି ଭଗବାନ ବିକ୍ରୀଡ଼ ପ୍ରଜୌଦବୀର ଇଦମ୍ ଚ ବିଷ୍ଣୁ ଶ୍ରଦ୍ଧାମିଦମ୍ ସୁମିଆ ରଥବର୍ଣ୍ଣ ୟଜ୍ଞ ଭକ୍ତିଂ ପରାମ ଭଗବତୀ ପ୍ରତିଲଭ୍ୟ କାମ ରୁଦ୍ରୋଗ ଆଶୁ ଅପନତି ଅତିରେଣ ଧୀର ଭଗବାନ ବିଶେଷ କ୍ରୀଡ଼ା ସବୁ କରିଥିଲେ ବିଶେଷ ଭାବରେ ଉପବଧମାନଙ୍କ ସହିତ ଯେଉଁ ରହିଛନ୍ତି ଭଗବାନଙ୍କର ପ୍ରେସ ମାନେ ଗୋପୀମାନେ ଗତକାଲି ଆମର କହୁଥିଲେ କଥା ବ୍ରହ୍ମଦୂପକୁ ତେଣୁ ଏଇ କ୍ରୀଡ଼ାକୁ ଯେଉଁମାନେ ଶ୍ରବଣ କରିବେ ବିକ୍ରୀଡ଼ିତମ ବେଦବୋଧ ହୁଏ ଇଦମ୍ଚ ବିଷ୍ଣୁ ଯଦିଓ କୃଷ୍ଣ ଲୀଳା କରୁଥିଲେ କିନ୍ତୁ ଭାଗବତରେ କହିଛି ବିଷ୍ଣୁ ଲୀଳା କରିଥିଲେ ବିଷ୍ଣୁ କହିବାର ଉଦ୍ଦେଶ୍ୟ ହେଉଛି ଭଗବାନ ନିଜକୁ କୋଟି କୋଟି ରୂପରେ ବିସ୍ତାର କରିଥିଲେ କୋଟି କୋଟି ଗୋପୀ ସେଠି ଥିଲେ ସତକୋଟି ଗୋପୀ ଥିଲେ ବୋଲି ବିଭକ୍ତିନ ଠାକୁର କହୁଛନ୍ତି ଭଗବାନ ଯଦି ନିଜକୁ ସେହିଭଳି ଭାବରେ ବିସ୍ତାର କରିଥିଲେ ସେଥିପାଇଁ ତାଙ୍କର ନାମ କରିଛନ୍ତି ବିଷ୍ଣୁ ବୋଲି କହିଲେ ଏଇଟାକୁ ଯେଉଁମାନେ ବିଶ୍ୱାସ ଠିକ୍ ଭାବରେ ଶ୍ରବଣ କରିବେ ପରମ୍ପରାରେ ଅନୁଶୁଣିଆ ଠିକ୍ ଭାବରେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରବଣ କରିବେ ତାହେଲେ ସେମାନେ ଶ୍ରେଷ୍ଠ ଭକ୍ତି ପ୍ରାପ୍ତ ହେବେ ଭକ୍ତି ପରାମ ଭଗବତୀ ତାଙ୍କର ଯେଉଁ ହୃଦୟରେ ଯେଉଁ କାମ ରୋଗ ଅଛି କାଲି କହୁଥିଲେ କାମ ଏବଂ ପ୍ରେମ ଭିତରେ କେତେ ତଫାତ ଏଇ ସମସ୍ତଙ୍କ ହୃଦୟରେ କାମ ରହିଛି ଏ କାମଟି ଦୂର ହେବ ଏଇ ଭଗବାନ କଥା ଶ୍ରବଣ ମାଧ୍ୟମରେ ଏଇଭଳି ଭାବରେ ଭଗବାନ ଲୀଳା କରି ଭଗବାନ କଂସ ଚିନ୍ତା କରୁଛନ୍ତି କେବେ ମୋତେ କୃଷ୍ଣ ହତ୍ୟା କରିବେ ଭଗବାନ ହତ୍ୟା କରିବେ ଜାଣିନାହାନ୍ତି କୃଷ୍ଣ ଭଗବାନ ବୋଲି ସେଇ ଅଷ୍ଟମ ଗର୍ଭ ବୋଲି ବସୁଦେବଙ୍କର କିନ୍ତୁ ଭଗବାନ ବୁଲି ଯାଇଛନ୍ତି ମୋତେ କଂସକୁ ହତ୍ୟା କରିବାକୁ ପଡ଼ିବ ବୋଲି ତେଣୁ ତାଙ୍କର ଲୀଳାରେ ସେ ବ୍ୟସ୍ତ କିନ୍ତୁ ଜଣେ ଦେବତାମାନେ ପ୍ରମାଦ କଲେଣି ଭଗବାନ ତ ଏଭଳି ଲୀଳା ଚାଲିଛି ଆଉ ସେ କଂସକୁ କେତେବେଳେ ହତ୍ୟା କରିବେ ଆମେ କେତେବେଳେ ତା ଠାରୁ ଟ୍ରାଇ ପାଇବୁ ତେଣୁ ନାରଦମୁନି ଆସିଲେ କଂସକୁ କହିଲେ ଯେ ଦେଖ କଂସ ସେ ପର୍ଯ୍ୟନ୍ତ ଅନ୍ଧାରରେ ବାଡ଼ି ବୁଲେଇଲା ଭଳିଆ ସବୁ ଶତ୍ରୁକୁ ହତ୍ୟା କରିବାକୁ ଚେଷ୍ଟା କରୁଥିଲା କିଏ ଦେବଙ୍କର ଅଷ୍ଟମ ଗର୍ଭ କାରଣ ଯେତେବେଳେ ଦେଖି ଜାଣିଲା ଯେ ଦେବଙ୍କର ଅଷ୍ଟମ ଗର୍ଭ ଗୋଟେ କନ୍ୟା ଆସିଛନ୍ତି କନ୍ୟାକୁ ହତ୍ୟା କରିବା ପାଇଁ ପ୍ରସ୍ତୁତ ହେଇଯାଇଥିଲା ସେହି ସମୟରେ ସେ କନ୍ୟା ଜଣଙ୍କ ଅଷ୍ଟପୂଜା ମୂର୍ତ୍ତି ଧାରଣ କରି ଦୁର୍ଗା ଦେବୀ ମୂର୍ତ୍ତି ଧାରଣ କରି ସେ କହିଥିଲେ ଯେ ତୋର ଶତ୍ରୁ ଅନ୍ୟ ସ୍ଥାନରେ ଜନ୍ମ ନେଇସାରିଛନ୍ତି ତେଣୁ ସେ ଅନ୍ଧାରରେ ଗାଡ଼ି ବୁଲାଉଥିଲା କେଉଁଠି ମୋର ଶତ୍ରୁ ଅଛନ୍ତି ସମସ୍ତଙ୍କୁ ହତ୍ୟା କରିବି ଦଶ ଦିନରୁ କମ୍ ହେଉ ବା ବହୁ ବହୁତ ଅଧିକ ହେଉ ସମସ୍ତଙ୍କୁ ସବୁ ଶିଶୁପୁତ୍ରଙ୍କୁ ହତ୍ୟା କରିଦେବି ଏକାଥରକେ ଚାଲିଲେ ଶତ୍ରୁଶୂନ୍ୟ ହେଇଯିବି କିନ୍ତୁ ସେତେବେଳେ ଚାଲିଛି ତାର ଏଗାର ବର୍ଷ ପର୍ଯ୍ୟନ୍ତ ତାର ଚାଲିଛି ବିଭିନ୍ନ ଅସୁରମାନଙ୍କୁ ପଠାଉଛି ହତ୍ୟା କରିବା ପାଇଁ କିନ୍ତୁ ଜାଣିନି ଯେ କୃଷ୍ଣ ହେଉଛନ୍ତି ତାଙ୍କର ହତ୍ୟାରା ତାକୁ ହତ୍ୟା କରିବେ କିନ୍ତୁ ନାରଦମୁନି ଯାଇ କହିଲେ କଂସ ତମର ଯେଉଁ ଅଷ୍ଟମ ଗର୍ଭ ସେ ହେଉଛନ୍ତି ଏଇ ନନ୍ଦଙ୍କ ଗୃହରେ ଯିଏ ରହିଛନ୍ତି ଖେଳୁଛନ୍ତି କୃଷ୍ଣ ସେ ହେଉଛନ୍ତି ତମର ଶତ୍ରୁ ତେଣୁ ଏ କଥା ଯେତେବେଳେ କଂସ ଶୁଣିଲା ସାଙ୍ଗେ ସାଙ୍ଗେ ବସୁଦେବ ଦେବକୁ ହତ୍ୟା କରିବା ପାଇଁ କୃତ୍ୟତ ହେଇଗଲା ନାରଦମୁନି କହିଲେ ଦେଖ ତମର ଶତ୍ରୁ ହେଉଛନ୍ତି କୃଷ୍ଣ ବସୁଦେବ ଦେବକୁ କୁହନ୍ତି ତେଣୁ ତମେ ତାକୁ ଏଇଠିକୁ ଆଣ ଏଇଠିକି ଆଣି ତାକୁ ହତ୍ୟା କର ସବୁ ପ୍ରକାର ବ୍ୟବସ୍ଥା କର नारद जी का भगवान भक्त भगवान सत्याग्रह की योजना भाव वंश को कहले तेणु कंस सब प्रकार व्यवस्था करी सब लीला सब घटना कर चौरास अध्याय भगवान कंस को हत्या कले हत्या कला भगवान उपनयन ग्रहण कले उपवीत ग्रहण कले दुजा संस्कार है भगवान भगवान आसती ना उज्जैनी अवंती उज्जैनी को आगे नाम अवंती अवंती के आसती कौट पड़े भगवान आम जो रोचे आम भारतीय मैंने फरेन जा पढ़े भावुंत से बहुत पाठ पढ़े मधु बारिस्टर बोलाइला तेणु बड़ दिन से पिला मधु बारिस्टर बोलाइला उत्कल गौरव उत्कल मधुसूदन बड़ी कहलाई पूर्व गौरव पूर्व महिमा महिमा मान मधुसूदन दास रखे उत्कल गौरव मधुसूदन मधु बारिस्टर से इंग्लैंड जा पाठ पढ़ते तेणु लंडन सदा बहुत सम्मान रही भाव उद्धव जाते आगे बड़ फरेन कंट्री जाते स्वर्ग को जा पाठ पढ़ के आसते उद्धव शिष्य बृहस्पति साक्षात बृहस्पति स्वर्ग लोक पाठ पढ़ के आसते उद्धव तेणु भगवान कौन पढ़े भगवान तो सब कुछ पाठ सब आगे किसी पाठ दरकार ना तेणु उज्जैन कथा रही उज्जैन जो थे राजा उज्जैन मरुड़ पड़ा तेणु राजा ये जो रही संदीपनी को प्रार्थना करते आम मरुड़ के दूर हो तेणु से शिवजी काशी जो रही संदीपनी शिवंकर भक्त थे तेणु शिवंकर आराधना करते शिवजी संतुष्ट कहले जे ठीक अच्छे मरुड़ दूर हम मुझे रही मैंने उज्जैन जाइंट प्रभु तो उज्जैन अच्छा उज्जैन आम जाऊ भगवान गुरुदेव गुरुगरा कृपा उज्जैन जाइलु तेणु से रही काल भैरव भगवान शिवजी रही महाकाल से महाकालेश्वर तेणु से कृष्ण भगवान आसवे पाठ पढ़ापाखे कही शिवजी तेणु भगवान जो गुरु हे भगवान भगवान गुरु पर आवश्यकता ना कारण भगवान होती मूल गुरु आदि गुरु वसुदेव सुतं देवं कसचाणुरमर्दन देवकी परमानंदं कृष्ण वंदे जगद्गुरु कृष्ण होती जगद्गुरु किंतु लोकमान शिक्षा देवाई भगवान जा गुरु ग्रहण कले विधि परिपादेन परिप्रश्न सेवया उपदक्षे ज्ञान ज्ञान तत्वदर्शन भगवान तत्व ध्यान भगवान ज्ञान देखते अर्जुन को खाली थियोरेटिकल देना प्राक्टिकाल निजे गुरु ग्रहण कर गुरु आवश्यकता ना कि 64 दिन में 64 बाड़क हासिल करदे भगवान समस्त ज्ञान प्राप्त हो गले गोटे थे जहाँ कहले गुरुदेव सब मन रखीदे तेणु भगवान सब शिक्षा ग्रहण कला गुरु दक्षिणा देवे तेणु गुरुदेव चिंता कर सामान्य बाड़क नुह आ पूर्व बहुत लीला हो जाती जो दशम स्कंध 80 81 अध्याय वर्णना कराते भगवान निजे कहे सुदाम को सुदाम भगवान सहपाठी थे कृष्ण बलराम सहित अन्य मैंने सब थे भितर सुदाम थे से कहे कमी आम जा बन को मन अच्छे तुम सुदामा कमी जाइए बन में जाइए भीषण वर्षा है रात सारा रही छतर रही ये सब पिलादिन कथ सब सुदाम सहित आलोचना करते दशम सुंदर 80 81 अध्याय से वर्णना कराई तेणु जहाँ भगवान जो 64 दिन जो सब कड़ा हासिल करदे दक्षिण देवाई चाहिए से गुरुदेव चिंता कले कौन मागे ଆମେ ଯଦି ଭଗବାନ କହିବେ କ'ଣ ନବ, ତମେ କ'ଣ ଦରକାର ନିଅ, ହେଲେ ଆମେ କ'ଣ ନବା, କ'ଣ ମାଗିବା, ଜନମ ଦେଇ ଜନମ ଦେଇ ଇତ୍ୟାଦି ବହୁତ ପ୍ରକାର ମାଗିବା। କିନ୍ତୁ ଆମେ କ'ଣ ମାଗିବା ସେଇଟା ମା ଭଗବାନ ନିଜେ ଶିକ୍ଷା ଦେଇଛନ୍ତି। ନା ଧନମ ନା ଜନମ ନା ସୁତରିଂ କବିତାଂ ବା ଜଗଦୀଶ କାମେ ମମ ଜନ୍ମନି ଜନ୍ମନି ଶ୍ରେ ଭବତା ଭକ୍ତି ରହିତି ତୁଇ। ପ୍ରଭୁ ମୋର କିଛି ଦରକାର ନାହିଁ, କେବଳ ଆପଣଙ୍କର ଭକ୍ତି କୃପା କରି ଆମକୁ ଦିଅନ୍ତୁ, ପ୍ରଦାନ କରନ୍ତୁ, ଭବତା ଭକ୍ତି ରହିତି ତୁଇ। କିନ୍ତୁ ଭଗବାନଙ୍କ ଲୀଳା ସେଇଟା କ'ଣ ମାଗିପାରିନଥାନ୍ତେ କି ସନ୍ଦୀପନୀ? କିନ୍ତୁ ଯାହା ହଉ ଭଗବାନଙ୍କର ଲୋକତା ସବୁ ପ୍ରକାଶ ପାଇବ, ତେଣୁ ସନ୍ଦୀପନୀ ତାଙ୍କ ପତ୍ନୀଙ୍କ ସହିତ ଆଲୋଚନା କରି କହିଲେ, ଚିନ୍ତା କରି କହିଲେ, ମୋର ପୁତ୍ର ମୃତ୍ୟୁବରଣ କରିଛି, ପ୍ରଭାସ କ୍ଷେତ୍ରରେ ପିଲାଦିନେ ଯାଇଥିଲା, ପିଲା ଖେଳିବା ପାଇଁ ସମୁଦ୍ରରେ ଗାଧୋଉଥିଲା ବେଳେ ସେ ବୁଡ଼ିଗଲା, ତେଣୁ ବର୍ତ୍ତମାନ ବହୁତ ଦିନ ହେଇଗଲାଣି ଆ ଭିତରେ, ତେଣୁ ସେ କହୁଛନ୍ତି କୃଷ୍ଣଙ୍କୁ, ସେ ମୋର ମୃତ ପୁତ୍ରକୁ କିଣି ଆସ। ଯିଏ ପାଠ ପଢ଼ାଉଛନ୍ତି ଚଉଷଠି କଳା ପଢ଼େଇଲେ, ଯିଏ ମୃତ ବ୍ୟକ୍ତି ଯିଏ ମୃତ୍ୟୁବରଣ କଲା ତାର ଆଉ କ'ଣ ପୁଣି ଆସିବ କି? ସିଏ ଯାହା ତ ସେଇ ଧ୍ରୁବ ମୃତ୍ୟୁ ଧ୍ରୁବଂ ଜନ୍ମ ମୃତ ସୁଖ ତସ୍ମାଦ ପରିହାପ୍ରତି ନର୍ଜନ ସୂଚିତ ମହର୍ଷି। ଜଣେ ଯେଉଁ ମୃତ୍ୟୁବରଣ କରୁଛି, ଭଗବାନ ଅର୍ଜୁନ କହୁଛନ୍ତି, ଜଣେ ଜନ୍ମ ନେଇଛି ମାନେ ସେ ମୃତ୍ୟୁବରଣ କରିବ, ଏବଂ ମୃତ୍ୟୁ କରିଥିବା ମାନେ ସେ ଆଉ ଗୋଟେ ଜନ୍ମ ପ୍ରାପ୍ତ ହେବ, ତେଣୁ ତମେ ଏଥିରେ ସୁଖଣ କାଳ କାହିଁକି କରୁଛ? ଯିଏ ପାଠ ପଢ଼େଇଲେ ବହୁତ ଜ୍ଞାନ ଦେଲେ ଭଗବାନଙ୍କୁ, ସେ ସୂଚନା କରୁଛନ୍ତି ତାଙ୍କ ପୁତ୍ର ପାଇଁ, ଭଗବାନଙ୍କ ଲୀଳା। ତେଣୁ ଭଗବାନ ଗଲେ, କୃଷ୍ଣ ବଳରାମ ଗଲେ, ପ୍ରଭାସ କ୍ଷେତ୍ରକୁ ଗଲେ, ସମୁଦ୍ର ରହିଛନ୍ତି ସୋମନାଥ ମନ୍ଦିର, ସେଇଠି ଯେଉଁ ରହିଛନ୍ତି ଆରବ ସାଗର, ସେଇଠି ଯାଇ ଭଗବାନ ବରୁଣଦେବକୁ ଆଦେଶ ଦେଲେ, ଗୁରୁ ପରମୃତ ପୁତ୍ରକୁ ଫେରେଇ ଦିଅ। ବରୁଣଦେବ ହାତ ଯୋଡ଼ି କହିଲେ, ପ୍ରଭୁ କ୍ଷମା କରନ୍ତୁ, ମୋ ପାଖକୁ ମୁଁ ତାଙ୍କୁ ନେଇନାହିଁ, ମୋର ଜଳ ଭିତରେ ରହିଛି ଗୋଟେ ଅସୁର ଶଙ୍ଖାସୁର, ସିଏ ଖାଇଦେଇଛି। ତେଣୁ ଭଗବାନ ଗଲେ ଶଙ୍ଖାସୁରକୁ ହତ୍ୟା କଲେ, ପାଞ୍ଚଜନ୍ୟ ଶଙ୍ଖ ଭଗବାନଙ୍କର ଏ ଲୀଳା, ପାଞ୍ଚଜନ ଶଙ୍ଖକୁ ସେ ଉଦ୍ଧାର କଲେ। ପାଞ୍ଚଜନ ଶଙ୍ଖ ଭଗବାନଙ୍କ ଶଙ୍କର ନାମ ହେଉଛି ପାଞ୍ଚଜନ୍ୟ। ତଥା ଶ୍ୱେଦେଇ ହେ ଯୁକ୍ତେଇ ମହତି ଚନ୍ଦନ ସ୍ଥିତ ମାଧବ ପାଣ୍ଡବ ସହିତ ଦିବ୍ୟ ଶଙ୍ଖ ପ୍ରଦଧୁ। ଭଗବତ ଗୀତା ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଦିବ୍ୟ ଶଙ୍ଖ ହେ ପାଞ୍ଚଜନ୍ୟ। ପାଞ୍ଚଜନ୍ୟ ଋଷିକେଶ ଦେବଦତ୍ତ ଧନଞ୍ଜୟ ପୌଣ୍ଡ୍ରଣ ଗର୍ଭ ମହାଶଙ୍ଖ ଭୀମକର୍ମା ବୃତଧର। ଭଗବାନଙ୍କର ଏବଂ ଭକ୍ତମାନଙ୍କର ଯେଉଁ ଶଙ୍ଖ, ଏ ସବୁ ଦିବ୍ୟ ଶଙ୍ଖ। ଭଗବାନଙ୍କ ଶଙ୍ଖର ନାମ ହେଉଛି ପାଞ୍ଚଜନ୍ୟ। ତେଣୁ ଯାହା ହେଉ, ସେ ଗୋଟେ ଅସୁର ହୋଇଯାଇଥିଲା ହିସାବରେ ବର୍ତ୍ତମାନ ତାକୁ ଉଦ୍ଧାର କରି ସେ ପାଞ୍ଚଜନ ଶଙ୍ଖକୁ ଭଗବାନ ଗ୍ରହଣ କଲେ। ତେଣୁ ଭଗବାନ ଦେଖିଲେ ତା ଭିତରେ ତାଙ୍କ ପୁତ୍ର ନାହିଁ, ଗୁରୁପୁତ୍ର ନାହିଁ, ତେଣୁ ଭଗବାନ ସୀତାଶ୍ରମରେ ପହଞ୍ଚିଗଲେ ସଞ୍ଜୀବନୀପୁର, ଯମରାଜଙ୍କର ସ୍ଥାନ, କ୍ୟାପିଟାଲ ଯମରାଜ ଅଛନ୍ତି। ଯମରାଜ ହେଉଛନ୍ତି ଜଣେ ଧର୍ମରାଜ, ଦ୍ୱାଦଶ ମହାଜନ ଭିତରେ ଯମରାଜ ଜଣେ, ଦ୍ୱାଦଶ ପିଜାନିମ ଧର୍ମାନ ଭାଗବତାନ ଭଟ୍ଟା, ଏମାନେ ସବୁ ଧର୍ମ ଜାଣନ୍ତି, ପ୍ରକୃତ ଧର୍ମ କ'ଣ ଜାଣନ୍ତି। ତେଣୁ ଭଗବାନ ଯେତେବେଳେ ଯାଇ କୃଷ୍ଣ ବଳରାମ ସଞ୍ଜୀବନୀପୁରରେ ଶଙ୍ଖନାଦ କଲେ, ପଞ୍ଚଜନ ହୃଷି କେଶ ଭଗବାନ ଯେତେବେଳେ ଶଙ୍ଖନାଦ କଲେ, ଭଗବାନଙ୍କର ଭକ୍ତ ଜାଣିବେ ଭଗବାନଙ୍କୁ, ଭଗବାନ କେହି ଜାଣିପାରିବେ ନାହିଁ। ଭଗବାନଙ୍କୁ ଅନେକ ସ୍ଥାନରେ ଭଗବାନ କହିଛନ୍ତି, ଭଗବାନ କେହି ଜାଣିପାରିବେ ନାହିଁ। ନହେ ବିଧୁ ସୁରଗଣା ପ୍ରଭବଙ୍କ ନାମ ଅର୍ଷୟ ଅହମ୍ ଆଦିନି ଦେବାନା ମହର୍ଷିଣାଙ୍କ ସର୍ବଶଃ। ଭଗବାନ କେହି ଜାଣିପାରିବେ ନାହିଁ, କିନ୍ତୁ ଭଗବାନଙ୍କର ଭକ୍ତ ଭଗବାନଙ୍କୁ ଜାଣିବେ। ତେଣୁ ଯମରାଜ ଜାଣିପାରିଲେ, ଆସି ପହଞ୍ଚିଗଲେ, ପ୍ରଣାମ କଲେ, ପ୍ରଭୁ କୃପା କଲେ ଆମକୁ, କ'ଣ ଆମକୁ ଆଦେଶ କ'ଣ? ଆଉ ପୂର୍ବ ଶ୍ଳୋକରେ ଭଗବାନ କହିଲେ ଯେ, ଗୁରୁପୁତ୍ର ମିହାନୀତଂ ନିଜ କର୍ମ ନିବନ୍ଧନ ଆନେଶ ମହାରାଜ ମଚ୍ଛାସନ ପୁରସ୍କୃତ। ଗୁରୁପୁତ୍ର ଏଠିକି ଆସିଛନ୍ତି, ତାଙ୍କୁ ଘିନିଆସ,
मत्सासन मोर आज्ञा ये जब कहले जमराज आ कि कहले ना प्रणाम कले प्रभु तथेजी तथेजी प्रभु जहाँ अपन कहें कहीं हो भगवान इच्छा ही जो मैंने ग्रहण करती से मैंने प्रकृत मुक्त पुरुष भगवान को तथे थी ये शब्द बहुत गुरुत्वपूर्ण ये तथे थी कहीदे समस्त उद्धार पाई किंतु ये तथे कहना भगवान का शरण जो मैं जीवे भगवान जहाँ कहे तथागत धर्म कहले तथे थी भगवान कहले अर्जुन तुम युद्ध कर ना ना न तथा मुझे ना भगवद गीता प्रथम अध्याय भगवान कहले अर्जुन तुम युद्ध कर अर्जुन कह प्रभु मुझ करी ना बहुत बहुत ज्ञान प्रदान कले भगवान कृष्ण तुम जान कौन ए सखा तुम जान तुम तो अधर्म कार्य करने कौ ये जो ये जो अच्छा किए जान भीष्म द्रोण ये सब मोर गुरु कथम भीष्म हम संख्य द्रोण मधुसूदन ईश्वी प्रतिजोष्यामि पूजा मधुसूदन एम मोर गुरु तुम तुम गुरु को संदीपन हत्या कर मत कौन हत्या करने गुरु को यही भाव में अनेक ज्ञान प्रदान कले तुम जान अधर्म करने जाऊे कूल क्षय कणी कूल धर्मा सनातन धर्मी नस्ते कूल कृष्ण अधर्मा भगवती उत ये सब अधर्म कार्य मत करने कौच सखा तो बहुत प्रकार धर्म उपदेश दे भगवान को दे तेणु भगवान कहले ठीक अच्छे तेल बर्तमान युद्ध बंद कर चल जा कहीं युद्ध करने आस एक बार आयोजन है अठर अक्टूबर सैन्य चालीस वर्ष ऊर्ध सैन्य मैं अपेक्षा कर युद्ध करने तुम्हें कौन बर्तमान युद्ध कर बंद कर डिक्लेयर कर ना युद्ध करापर अर्जुन का चिंता बसला कौन करवा कार्पण्य दोषो बहुत स्वभाव पृछामी का धर्म सम्मत चेता प्रभु मुझे जानपर ना कौन धर्म मुझ कृपण दोष नष्ट स्वभाव प्रभु मुझे शरण में गली न दस्य गोविंद उत्ता दर्शन बहु प्रभु मुझे युद्ध करी ना न कथा जमराज तथेति जो कहीदे से कहीदे आम जीवन सार्थक हो कितु से कहते सहज बदा जीव से करना सत्कटा अनिश्चित भाग लोक न तथा मु भगवान शरण जीवि ना से भाव में भगवान को लेक्चर सुने पड़ा बहुत लेक्चर सुने पड़ा द्वितीय अध्याय आरंभ कर अष्टादश अध्याय पर्यंत सतरटी अध्याय भगवान ज्ञान प्रदान कले ज्ञान श्रवण कला पर भगवान कहले अर्जुन वर्तमान कौन कर विदिते ज्ञान आख्यात विहार द्वैतमया विदुष्ट दशिष्य दशिष्य सुधार करु तुम तथे कह ना न तथे कह वर्तमान तुम सब ज्ञान दे दिला कुछ ज्ञान ना बाकी इदम ते भगवत सप्तम अध्याय कहले यज्ञता अभियोन ज्ञान तुम अवशिष्य थे सब ज्ञान तुम दे अर्जुन आज बाकी रही ना ज्ञान तेणु सब ज्ञान दे सारा पर भगवान कहले अर्जुन वर्तमान कौन कर अधर्म कर धर्म कर कौन धर्म जानल इति ज्ञान आख्यात बृहत बृहत मैया दुष्यण तथा करू मुझे सब ज्ञान देली गुह ज्ञान देली गुहतर ज्ञान देली गुहतम ज्ञान दे तुम तुम जानपर कौटा गुह कौटा गुहतर गुह कौटा गुहतम जानपर कि जानपर ना तेणु भगवान कहले ठीक अच्छे अर्जुन मुझे तुमको आउ थे कौन कौटा गुह तुम ज्ञान कौटा तुम करवा कथा सर्वगुहतम गुह शुणी परम बच सब गुहतम मुझे तुम कौन अर्जुन तुम बुद्ध जाइए कौन सब गुहतम ज्ञान कौटा जान मुझे ज्ञान देली कौटा तुम ग्रहण कर कौटा त्याग कर तुम जानपर ना लोक मैंने जापर ना तेणु भगवत गीतार अच्छी भगवान कैसे करा भगवान चाहते कि लोक मैंने जानी ना कौटा गुहतम कौटा गुह कौटा गुहतर ତେଣୁ ଭଗବାନ କହିଲେ ଠିକ ଅଛି ଅର୍ଜୁନ, ମୁଁ ତୁମକୁ ଆଉ ଥରେ କହୁଛି, ପୁଣି ଥରେ ଶୁଣ ଶାନ୍ତାର ଭାବରେ, ସର୍ବଭୂୟ ତମ ଭୂୟ ଶୁଣମି ପରମ ବଚା, ଇଏ ହେଉଛି ମୋର ସବୁଠାରୁ ଭୂୟତମ ଜ୍ଞାନ, ମୁଁ ତୁମକୁ କହିସାରିଛି ପୁଣି ଥରେ କହୁଛି, ଇଷ୍ଟୋସ୍ମି ଦୃଢ଼ମି, ତମେ ମୋର ବହୁତ ପ୍ରିୟ, ତେଣୁ ତୁମର ହିତ ପାଇଁ ମୁଁ ଏଇଟା କହୁଛି। ଇଏ ହେଉଛି ଗୀତାର ସାର, 64 ଅକ୍ଷର, ଏ 64 ଅକ୍ଷରରେ ଗୀତାର ସାର କହିଦେଇଛନ୍ତି ଭଗବାନ। 700 ଶ୍ଳୋକ, ପ୍ରତି ଶ୍ଳୋକରେ ପାଖାପାଖି 32 ଅକ୍ଷର ରହିଛି। ମୁଁ ଯେ ମହାମନ୍ତ୍ର କରୁଛେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଏଇ ଇତି ଷୋଡ଼ଶକମ୍ ନାମ କଳି କର୍ମସ ନାଶନ, ଇଏ ହେଉଛି 16 ନାମ, 32 ଅକ୍ଷର, କଳିର ସମସ୍ତ ଦୋଷକୁ ଦୂର କରିଦେବ। ଭଗବତ ଗୀତାରେ ଭଗବାନ ଅନେକ ଜ୍ଞାନ ଦେଇଛନ୍ତି, ଅନେକ ଅକ୍ଷରରେ ଏସବୁ ଜ୍ଞାନ ଦେଇଛନ୍ତି, କିନ୍ତୁ ସବୁଠାରୁ ବୃହତ୍ତମ ଜ୍ଞାନ 64 ଅକ୍ଷର ଦିଆଯାଇଛି। ଏଠାରେ ଅଧ୍ୟାୟ 65 ଏବଂ 66 ଏହି ଦୁଇଟି ଶ୍ଳୋକ, ମନ୍ମନା ଭବ ମଦ ଭକ୍ତ ମଜ୍ଜାଦି ମାନ ନମସ୍କୁରୁ ମାମ ଇବସି ସତ୍ୟନ୍ତେ ପ୍ରତିଜାମି କିଓସ୍ମି। ନିଶ୍ଚିତ ଭାବରେ ଏହି ଶ୍ଳୋକଟି ଭଗବତ ଗୀତାରେ ଭଗବାନ ଦୁଇଥର କହିଛନ୍ତି, ଅନ୍ୟ କୌଣସିକୁ ଦୁଇଥର କହିନାହାନ୍ତି। ତେଣୁ ଇଏ ହେଉଛି ମୁଁ ତୁମକୁ ପ୍ରତିଜ୍ଞା କରି କହୁଛି, ତୁମେ ନିଶ୍ଚିନ୍ତ ଭାବରେ ମୋ ପାଖକୁ ଆସିବ, ଏଥିରେ କୌଣସି ସନ୍ଦେହ ନାହିଁ। 4 ଜିନିଷ ଯଦି କରିବ, ମନରେ ମୋତେ ଚିନ୍ତା କର, ମୋର ଭକ୍ତ ହୁଅ, ମୋର ପୂଜା କର, ମା ମନସ୍କୁରୁ ମୋତେ ପ୍ରଣାମ କର, ନା ପ୍ରଭୁ ଆପଣଙ୍କ ସବୁ କରିବି, ଅନ୍ୟ ଦେବତାମାନେ ଏସବୁ ଯେଉଁ ରହିଛି, ଅନ୍ୟ ସବୁ ଯେଉଁ ଧର୍ମ ସବୁ କହିଲେ, ସେସବୁ ନା ସର୍ବଧର୍ମାନ ପରିତ୍ୟଜ୍ୟ, ଆଉ ସବୁ ଯେଉଁ ଧର୍ମ ହେଉଛି ଗୃହ ଗୃହତର ସବୁ ଧର୍ମ, ଏଗୁଡ଼ା ସବୁ ସବୁ ତ୍ୟାଗ କର, ପରିତ୍ୟଜ୍ୟ ସର୍ବଧର୍ମାନ ପରିତ୍ୟଜ୍ୟ ମା ଏକମ୍ ଶରଣ ପଦ, ଇଏ ହେଉଛି ଗୃହତମ ଜ୍ଞାନ, ଇଏ ହେଉଛି ଧର୍ମ, ଯେଉଁ ଧର୍ମ ସ୍ଥାପନ କରିବା ପାଇଁ ଆସିଛି, ଇଏ ହେଉଛି ଧର୍ମ। ମା ଏକମ୍ ଶରଣ ପଦ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଜୟ ଶ୍ରୀ ଗୌରୀ ଦାସ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ଜୟ। ତେଣୁ ଇଏ ହେଉଛି ଧର୍ମ, ସର୍ବଶ୍ରେଷ୍ଠ ଧର୍ମ, ଉଦ୍ୟତମ ଜ୍ଞାନ, ଏକମ୍ ଶାସ୍ତ୍ରମ୍ ଦେବକ ପିତ୍ର ଗୀତ, ଏକ ଦେବ ଦେବକ ପିତ୍ର ଏବ, ଏକ ମନ୍ତ୍ର ତସ୍ ନାମାନି ଜାଣି କର୍ମ ଏକ ଦଶ ଦେବସ ସେବା, ଇଏ ହେଉଛି ଗୀତା ମହାତ୍ମା ସ୍କନ୍ଦ ପୁରାଣରେ ବର୍ଣ୍ଣନା କରାଯାଇଛି। ଇଏ ହେଉଛି ଧର୍ମ, ଏକ ଏକ ଦେବ, ଜଣେ ମାତ୍ର ଏକ ଶାସ୍ତ୍ର, ଦେବକ ପିତ୍ର ଗୀତ ଭଗବତ ଗୀତା ଗୋଟିଏ ଶାସ୍ତ୍ର, ଭଗବାନଙ୍କର ଗୀତ ଜ୍ଞାନ ଦେଇଛନ୍ତି ଦେବକ ପୁତ୍ର ଗୀତ, ଏକ ଦେବ ଦେବ ପୁତ୍ର ହେବ, ଏକମାତ୍ର ଦେବ ସେ ହେଉଛନ୍ତି ଦେବକ ପୁତ୍ର, ଏକ ମନ୍ତ୍ର ସେ ହେଉଛି କୃଷ୍ଣ ମନ୍ତ୍ର, ତସ୍ୟ ନାମାନି ଏକ ନାମ କହିଲେ ନାମାନି କହିଗଲା, ଭଗବାନଙ୍କର ବହୁ ନାମ ରହିଛି, ଅନନ୍ତ କୃଷ୍ଣର ନାମ ଅନନ୍ତ ମହିମା, ନାରଦାଦି ବ୍ୟାସ ଦେବ ଦିତେ ନରସିମା, ଭଗବାନଙ୍କର ଅନେକ ନାମ ରହିଛି। ତେଣୁ ସେହି ଭଗବାନ କୃଷ୍ଣଙ୍କର ନାମ ଅଷ୍ଟୋତ୍ତର ଶତ ଅନେକ ନାମ ରହିଛି, ବହୁନି ସନ୍ତି ନାମାନି, ଦୁର୍ଗାଚାର୍ଯ୍ୟ ଯେତେବେଳେ ଭଗବାନଙ୍କର ନାମକରଣ କରିଥିଲେ ସେତେବେଳେ କହିଥିଲେ ଭଗବାନଙ୍କର ଅନେକ ନାମ ରହିଛି, ଦାନ୍ୟ ବେଦ ନୋ ବେଦ ଜଣା, ମୁଁ ସେସବୁ ଜାଣିଛି କିନ୍ତୁ ଅନ୍ୟମାନେ କେହି ଜାଣନ୍ତି ନାହିଁ, ନନ୍ଦ ମହାରାଜ ଏଇଟା କୁହାଗଲା, କିନ୍ତୁ ତାର ପ୍ରକୃତ ଅର୍ଥ ହେଉଛି ମୁଁ ଜାଣିନାହିଁ କି କେହି ଜାଣିନାହାନ୍ତି, ଭଗବାନ କେତେ ନାମ, ଅନନ୍ତ ଅନନ୍ତ ରଖିଲେ ନାମ ଅନନ୍ତ ନା ପାଇବା, ଭଗବାନ ଅନନ୍ତ ଦେବ ଭଗବାନଙ୍କର ଗୁଣଗାନ କରି ଚାଲୁଛନ୍ତି, ଏପର୍ଯ୍ୟନ୍ତ ମଧ୍ୟ ସେ ସେଇପାରୁ ନାହିଁ ଭଗବାନଙ୍କର କେତେ ନାମ କେତେ ଗୁଣ ରହିଛି ଭଗବାନଙ୍କର। ତେଣୁ ଦ୍ୱିତୀୟ ସ୍ଥାନ ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଗୋଟିଏ ମୁଖରେ ନୁହଁ ଅନନ୍ତ ମୁଖରେ ଭଗବାନଙ୍କର, ନାଦଂ ବିଦା ମେମମି ମୁନୟୋ ବ୍ରଜାସ୍ତେ ମାୟା ବଳସ୍ୟ ପୁରୁଷସ୍ୟ କୁତୋ ବରାଜେ गायम गुणन दुष्टता आदि देव शेष गुणा भी समवस्थिति नास्ते पारम। हे नारद कौन कहबी से भगवान कर नाम भगवान कर गुण भगवान कर रिया नाम का हम बिला में हमें मुँह जाने पर नहीं मुँह करे नुह तमरा अग्रज तमरा अग्रज तारी कुमार शिवजी मध्य से मन मुझे जाने पर नहीं थी एमित की अनंत देव भगवान कर विस्तार अनंत देव बलराम कर विस्तार से मध्य एक मुख नुह दस शतान न दस शह कहे एक हजार मुखरे भगवान पर गुणगान करती शेष अधुना भी समवस्थिति नाश पार ए पर्यंत मध्य शेष ही पारी ना तरह से संतोष से मारे कथा कहते से कथ आज कह तरह जाइए वशिष्ठ एवं विश्वामित्र भितर झगड़ा होता किए श्रेष्ठ तेरे जाए पहुंचले भगवान अनंतदेव पाखे भगवान धारण कर समग्र विश्व ब्रह्मांड पचास कोटी जोजन चारिश कोटी माइल छःश कोटी किलोमीटर ये भौतिक जगत विस्तार धारण कर बहुत कष्ट धारण कर एक हजार फणारे गोटे फणारे कौट रही जानते ना सोरीष भाई रही ये भगवान भगवत्ता तेणु जा प्रणाम कल कहले प्रभु आम भितर किए श्रेष्ठ आप निर्धारण करूँ ना मुझे निर्धारण कर तुम आगे ये बहन कर ग्लोब को आटलास को ग्रहण कर तापर मुझे कह विश्वामित्र बहुत चेष्टा कले पारे ना कि वशिष्ठ जी धारण कर जोग शक्ति रही तेणु अनुपदेव को आगे कहवाक पड़ा ना किए श्रेष्ठ से फेरी आसे तेणु से ही भगवान अनुपदेव भगवान गुणगान कर अनंत रात्र नाम अंत ना पाया भगवान अंत नाई अनादि अनंत से भगवान नाम अनंत भगवान गुण अनंत भगवान लीला अनंत तेणु से भगवान अनंत देव भगवान गुणगान करेष अधुना वर्तमान मध्य शेष ही पार ना तेणु बहुनी सी नामा कान्यान वेद नंद महाराज कहले मुझे जानी कि अनेक जानी ना कि प्रकृत अर्थ हूँ मुझे जानी ना कि जानी ना कहीं जानी ना भगवान कहले नौ सुरगणा प्रभव मत कहीं जानपर ना भगवान न जनइले कहीं तुम जानपर ना तेणु ये जो रहा एक नामानी तस्य नामानी एक मंत्र जैसे नामा ने जानी कर्म पियक जैसे देवत सेवा एकमात्र कर्म हो भगवान कर सेवा करवा भगवत चैतन्य चट्टान को वर्णना कर जे श्रद्धा शब्दे विश्वास कहे सुदृढ़ा निष्ठाया उसने भक्ति पहले सर्व कर्म योगी श्रद्धा भगवान को शरण में गले सब कर्म शेष हो गला आज कर्म रहा ना भागवत चतुर्थ स्कंद अध्याय नारद मुनि कथा कहले यथाचरण मूल निषेचन तृप्यादित स्कंद बुध पुषाखा प्राण पहरा चतचंद्रियाण प्रतिभा सर्वाण तेजा ज्योति प्रभुपाद महाराज कथा कहते लोक मैंने जानपर खाली कृष्ण आज किसी ना खाली कृष्ण कृष्ण कन्सियस खाली कृष्ण व्हाई नॉट सो मेनी भगवान आर देयर सो मेनी गॉड्स आर देयर कहीं का व्हाई एकमात्र कृष्ण व्हाई नॉट अदर्स कहीं का अन्य कहीं होंगी तेणु प्रभुपाद महाराज ये श्लोक कहते आम कहूना एकमात्र कृष्ण बोली ये कह नारद मुनि कहते यथा तरण मूल निशे तेन ये भौतिक जगत हो गोटे ओरटा वृक्ष ये ओरटा वृक्षर मूल को बुझाक पड़ो गोटे कौट रही पा देवा पड़ो जमी आम वृक्ष दौचे वृक्ष देखा तरण मूल निशे तृप्यंत स्कंध भूत पोषाक तार डाल पत्र जहाँ सब रही सब किसी पा पाइबे विराट वृक्ष जी भगवान व्यवस्था न कर ताले जो बड़ बड़ वृक्ष अच्छी बहुत ऊंचा वृक्ष अच्छी कमी जाए पत्र पानी दे था लोक ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି, ଆମେ ଶହେମାଲା ଯେଉଁ ଇଏ ହେଲା ଯେଉଁ ଉଡ଼େଇଦେଲେ ଆମେରିକାର ସେ ଯେଉଁ ରହିଛି ୱାର୍ଲଡ ଟ୍ରେଡ୍ ସେଣ୍ଟର WTC ଉଡ଼େଇଦେଲେ, କେତେ ଉଚ୍ଚା ମାଲ ଆସିଲା, କେମିତି ଉଚ୍ଚକୁ ପାଣି ଯାଉଛି, ବହୁତ ପମ୍ପ ଫମ୍ପ ଲଗେଇ ବହୁତ କଷ୍ଟରେ ସେଠି ପାଣି ଯାଉଛି, କିନ୍ତୁ ଗଛକୁ ପାଣି ଦେଉଛି କ'ଣ ପମ୍ପ ଦରକାର, ଭଗବାନ ପମ୍ପର ବ୍ୟବସ୍ଥା କରିଦେବେ ସବୁ ଗଛ ପାଇଁ ଗୋଟେ ଗୋଟେ ପମ୍ପ ରଖିଛି, ସେ ତାର କ'ଣ ମୂଳ ସାହାଯ୍ୟ ନେଇଯାଉଛି ପାଣି, ତେଣୁ ଗଛର ବୃକ୍ଷର ମୂଳରେ ପାଣି ଦେଲେ ସବୁକିଛି ପାଣି ପାଇଯିବେ, ପଇଡ଼ରେ ପାଣି ଆସିଯାଉଛି ଉପରୁ କେଉଁଠି କିଛି ପାଉନାହିଁ ପାଣି, ଟ୍ୟାପ୍ ଚଳୁ ନେଉଛି ପାଣି, ତାହା ଦ୍ୱାରା ମୂଳ ମିଶାଇଛନ୍ତି ତୃପ୍ତି ଦାସ ସାଗା ସମସ୍ତେ ପାଣି ପାଇଯାଉଛନ୍ତି, ତୃପ୍ତି ହେଇଯାଉଛନ୍ତି, ତେଣୁ ଏବେ ତାକୁ କହୁଛନ୍ତି ନାରଦ ମୁନି କାହାକୁ କହୁଛନ୍ତି, ରଚିତାମାନଙ୍କୁ କହୁଛନ୍ତି, ରଚିତାମାନେ ହେଉଛନ୍ତି ଦଶ ପୁତ୍ର ଦକ୍ଷଙ୍କର, ଏ ଦକ୍ଷ ହେଉଛି ଅଲଗା ଦକ୍ଷ, ରଚିତାଙ୍କ ପୁତ୍ର ଦକ୍ଷ, ତାଙ୍କର ରଚିତା ହେଉଛନ୍ତି କିଏ ଯେଉଁ ରହିଛନ୍ତି ପଞ୍ଚମ ସ୍କନ୍ଦରେ ବର୍ଣ୍ଣନା କରାଯାଇଛି, କ'ଣ ତାଙ୍କ ତାଙ୍କ ନାଁ ଯେଉଁ ବହୁତ କର୍ମକାଣ୍ଡ କରୁଥିଲେ ସେଥିପାଇଁ ଚାରିଆଡ଼େ କୁଶ ହେଇଯାଇଥିଲା, ତାଙ୍କ ନାଁ ହେଇଥିଲା କ'ଣ କୁଶ ଅନୁସାରେ ବହି କ'ଣ ସେଟା ପ୍ରାଚୀନ ବହି, ପ୍ରାଚୀନ ବହି ସବୁଆଡ଼େ କୁଶ ହେଇଯାଇଥିଲା, ଏତେ ଯଜ୍ଞ କରୁଥିଲେ ପ୍ରାଚୀନ ବହି, ତାଙ୍କର ପୁତ୍ର ପ୍ରଚେତାମାନେ ଦଶ ପୁତ୍ର, ତେଣୁ ତାଙ୍କୁ ନାରଦମୁନି ସେହି ଶିକ୍ଷା ଦେଇଛନ୍ତି, ନାରଦ ପ୍ରଚେତାମାନଙ୍କୁ ଭାଗବତ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ପ୍ରଚେତାମାନଙ୍କୁ ଶିବଜୀ ଶିକ୍ଷା ଦେଇଛନ୍ତି, ଶିବଗୀତା ସେଇଟା ରହିଛି, ରୁଦ୍ରଗୀତ ରୁଦ୍ରଗୀତ ଭଗବାନ ସ୍ୱୟଂ ଶିକ୍ଷା ଦେଇଛନ୍ତି, ଏବଂ ନାରଦମୁନି ମଧ୍ୟ ଶିକ୍ଷା ଦେଇଛନ୍ତି, ତେଣୁ ସେ କହୁଛନ୍ତି ଏ କଥା, ତେଣୁ ପ୍ରଚେତାମାନେ ଚିନ୍ତା କରିବେ ଯେ ଗଛରେ ମୂଳରେ ପାଣି ଦେଲେ ଠିକ୍ ଅଛି ସେମାନେ ପାଇବେ, ଗଛରେ ଡାଳରେ ପାଣି ଦେଲେ କ'ଣ ଅସୁବିଧା, ତେଣୁ ନାରଦମୁନି କହୁଛନ୍ତି ପ୍ରାଣ ପାହାଡ଼ ଯେତେନ୍ଦ୍ରିୟାଣା, ସେଥିପାଇଁ ଏଇ ଉଦାହରଣ ଦିଆହେଲା, ଆମେ ଖାଦ୍ୟ ଯେଉଁ ଗ୍ରହଣ କରୁଛେ ଆମର କାକସ୍ଥଳୀକୁ ଯାଉଛି, ତଥିବା ସର୍ବାହରଣ ମଧ୍ୟ ତେଜା, ଆମେ ଯଦି କହିବା ଖାଦ୍ୟକୁ କାକସ୍ଥଳୀକୁ ଦେବା ସହିତ ଆମ ଆଖିରେ କିଛି ଦେବା ଖାଦ୍ୟ, ତାହେଲେ ଆମ ଆଖିଟି ନଷ୍ଟ ହୋଇଯିବ, ସେଥିପାଇଁ ଏଇ ଉଦାହରଣ ଦିଆହେଲା ପ୍ରାଣ ପାହାଚ ଯେତେନ୍ଦ୍ରିୟାଣ ତଥିବା ସର୍ବାହରଣମଚ୍ୟୁ ତେଜ୍ୟା, ଅଚ୍ୟୁତଙ୍କର ଯଜ୍ଞ କଲେ ଭଗବାନ କୃଷ୍ଣଙ୍କର ପୂଜା କଲେ ସମସ୍ତେ ପୂଜିତ ହେଇଯିବେ, ସର୍ବାହରଣ ସମସ୍ତେ ପୂଜିତ ହେଇଯିବେ, ଏ କଥାକୁ ସମସ୍ତେ ଜାଣିପାରିବେ ନାହିଁ, ଯେଉଁମାନେ ଭଗବାନ ଭକ୍ତ ଅର୍ଜୁନ ବୁଝିଲେ 64 ଅକ୍ଷରେ ଏଇ ଯେଉଁ ଜ୍ଞାନ ପ୍ରଦାନ କଲେ, ମନ୍ମନା ଭବ ମତ ଭକ୍ତ ମତ ଯାହାବି ମା ନମସ୍କୁରୁ ମୋତେ ପ୍ରଣାମ କର, ଅର୍ଜୁନ ଏକାଦଶ ଅଧ୍ୟାୟରେ କହିବେ ଲୋକମାନେ କାହିଁକି ଆପଣଙ୍କୁ ପ୍ରଣାମ କରୁନାହାନ୍ତି ପ୍ରଭୁ, ମୁଁ ଜାଣିପାରୁ ନାହିଁ, ତସ୍ମାତ୍ ତେନ ନମେର ମହାତ୍ମନ ଦରୀ ଅସି ବ୍ରହ୍ମଣ ଆଦି କତ୍ରେ ଅନନ୍ତ ଦେବ 16 କାରଣ ରହିଛି, ଭଗବାନ କାହିଁକି ପ୍ରଣାମ କରିବା, ଅର୍ଜୁନ ସେଟା କହିଛନ୍ତି ଭଗବତ ଗୀତା ଏକାଦଶ ଅଧ୍ୟାୟରେ ଏହି ଶ୍ଳୋକରେ 2 ଶ୍ଳୋକ ରହିଛି, ତମାଧିଦେବ ପୁରୁଷ ପୁରାଣ ତମସ୍ୟ ବିଶ୍ୱାସ ପରମଂ ନିଧାନ ବେଦାସି ବେଦ୍ୟାଂ ଚ ପରଂ ଚ ଧାମ ତ୍ୱୟା କୃତଂ ବିଶ୍ୱମନନ୍ତ ରୂପ, ଆପଣଙ୍କର ଏତେ କାରଣ ଥିଲେ ମଧ୍ୟ ଲୋକମାନେ ଆପଣଙ୍କୁ ପ୍ରଣାମ କରୁନାହାନ୍ତି ପ୍ରଭୁ, ମୋତେ ଭାଗବତମାନେ, ତେଣୁ ଭଗବାନ କହିଲେ ମୋତେ ପ୍ରଣାମ କର, ମନ୍ମନା ଭବ ମୋତେ ଭକ୍ତ ମୋ ଯାଦି ମା ନମସ୍କୃତ, ଏଇ ଚାରୋଟି ଯଦି କରିଦେବ ନିଶ୍ଚିତ ମାମ ଏବ ଏସ୍ଚି, ମାମ ଏସ୍ଚି ଖାଲି କହିଲେଣି ମାମ ଏବ ନିଶ୍ଚିତ ଭାବେ ତୁମେ ଆସିବ, ଆଉ ପ୍ରଭୁ ସତରେ ଆମେ ଯିବୁ ପ୍ରତି ଯାହେଲେ ପ୍ରଣାମ କ'ଣ ଶପଥ କରି କହୁଛି, ରାଣ ତ କେହି କହୁଛି ଅର୍ଜୁନ କହୁଛୁ ପ୍ରତି ଯାହେଲେ ପ୍ରଭୁ ସମସ୍ତେ ପ୍ରିୟ ସ୍ନେହ ମୋର ପ୍ରିୟ ତାକୁ ରାଣ ତ କେହି କହୁଛି ଅର୍ଜୁନ, ଏଥିରେ କୌଣସି ଭୁଲ ନାହିଁ, ସର୍ବଧର୍ମାନ ପ୍ରତିଜ୍ଞ ପ୍ରଭୁ ଆପଣଙ୍କ ଶରଣ ଗଲେ ଯେଉଁ ଅନ୍ୟ ସବୁ ତ୍ୟାଗ କରିଦେବୁ, ଦେବତା ପୂଜା ଇତ୍ୟାଦି ବହୁତ ପ୍ରକାର ଧର୍ମ ଆପଣ କହିଲେ ନା ସର୍ବଧର୍ମାନ ପ୍ରତିଜ୍ଞ କିଛି ଚିନ୍ତା ନାହିଁ, ସବୁ ଧର୍ମକୁ ତ୍ୟାଗ କର ପ୍ରଭୁ, ଯେଉଁ ପାପ ହବ ନା ଅହମ୍ ତ୍ୱାଙ୍ଗ ସର୍ବ ପାପ ଭ୍ୟୋ, ମୁଁ ତାକୁ ସବୁ ପାପ ମୁକ୍ତ କରିବି, ସତରେ କରିବେ ମା ସୂଚ ସୂଚନା କରଣ ଅର୍ଜୁନ ଯା ମୋର ଶରଣରେ ଆସ
ହରେ କୃଷ୍ଣ କୃଷ୍ଣ ହରେ ହରେ
ତାପରେ ଅର୍ଜୁନ କହିଲେ ପ୍ରଭୁ ତଥେ ନଷ୍ଟ ମୋହ ସ୍ମୃତି ଲବ୍ଧ ତନ୍ ପ୍ରସାଦାତ୍ ନାଚିତୋ ପିତୋସ୍ମି ତତ ସନ୍ଦେହ ପରିଶ୍ରେ ବଚନ ଦେବ ଆପଣଙ୍କର ବଚନ ଆପଣଙ୍କର ଆଜ୍ଞାକୁ ମୁଁ ଶ୍ରଦ୍ଧାର୍ଥ କଲି ପ୍ରଭୁ ଏତେ ଜ୍ଞାନ ଦେଲା ପରେ ମୁଁ ଶ୍ରଦ୍ଧାର୍ଥ କଲି ଯୁଧିଷ୍ଠିର ମହାରାଜ କହିଲେ ମହାରାଜ ତୁମେ ଯାଇ କୁହ ଦ୍ରୋଣାଚାର୍ଯ୍ୟଙ୍କୁ ଯେ ଅଶ୍ୱତ୍ଥାମ ହତ ଅଶ୍ୱତ୍ଥାମ ମରିଯାଇଛି ନା ପ୍ରଭୁ ଅଶ୍ୱତ୍ଥାମ ମରିନି ନା ନମାଲେ ମଧ୍ୟ ତୁମେ କୁହ ଅଶ୍ୱତ୍ଥାମ ହତ ମିଛ କୁହ ପ୍ରଭୁ ମୁଁ ମିଛା କହିବି ନାହିଁ ତେଣୁ ଭଗବାନଙ୍କ ଠିକ ଅଛି ତୁମେ କୁହ ଅଶ୍ୱତ୍ଥାମ ହତ ମରେଇବା କୁଞ୍ଜରେ କୁଞ୍ଜରେ ତେଣୁ ଭୀମ ଯାଇକିରି ଗୋଟେ ହାତୀକୁ ମାରିଲା ଯାହାର ନାଁ ଥିଲା ଅଶ୍ୱତ୍ଥାମା ତେଣୁ ଭୀମ ପ୍ରଚାର କଲା ଅଶ୍ୱତ୍ଥାମ ହତ ଗୁରୁ ଦୂରାଚାର୍ଯ୍ୟ ବିଶ୍ୱାସ କଲେ ନାହିଁ ଯୁଧିଷ୍ଠିର ମହାରାଜ ନ କହିଲେ ମୁଁ ବିଶ୍ୱାସ କରିବି ନାହିଁ ତେଣୁ ଭଗବାନଙ୍କର କଥାକୁ ତଥାପି କରିପାରିଲେ ନାହିଁ ସେ ବହୁତ କଷ୍ଟରେ ବହୁତ କଣ୍ଡିସନରେ କହିଲେ ଅଶ୍ୱତ୍ଥାମ ହତ ତାପରେ ନରେଇବା କୁଞ୍ଜରେ କହିଲା ବେଳକୁ ଭଗବାନ ଶକ ଫୁଙ୍କିଦେଲେ ତେଣୁ ଦ୍ରୋଣାଚାର୍ଯ୍ୟ ଯେତେବେଳେ ଶୁଣିଲେ ଅଶ୍ୱତ୍ଥାମ ହତ ଅସ୍ତ୍ର ତ୍ୟାଗ କରିଦେଲେ ଏବଂ ଦ୍ରୋଣାଚାର୍ଯ୍ୟ ଦୁଷ୍ଟ ଦ୍ରୋଣ ଯାଇକିରି ତାଙ୍କୁ ହତ୍ୟା କଲେ ତେଣୁ ଏଇଭଳି ଭାବରେ ଭଗବାନଙ୍କର ବହୁତ ଜ୍ଞାନ ବିଶେଷ ଭାବରେ ଏଇ ଯେଉଁ ଜ୍ଞାନ ରହିଛି ଦ୍ୱିତୀୟ ଜ୍ଞାନ ଲୋକମାନେ ଗ୍ରହଣ କରୁନାହାନ୍ତି କିନ୍ତୁ ଯମରାଜ ସେ ହେଉଛନ୍ତି ଧର୍ମରାଜ ସେ ହେଉଛନ୍ତି ମହାଭାଗବତ ଭାଗବତୋତ୍ତମ ଯେଉଁ ରହିଛନ୍ତି ଦ୍ୱାଦଶ ମହାଜନ ସେ ହେଉଛନ୍ତି ଜଣେ ମହାଜନ ତେଣୁ ଭଗବାନ ଯେଉଁ କହିଲେ ସେଥିରେ କୌଣସି ତାଙ୍କର ଆଉ କିଛି କୌଣସି ଆପତ୍ତି ନଥିଲା ପ୍ରଭୁ ତଥେଟି ପ୍ରଭୁ ଯାହା କହୁଛନ୍ତି ମୁଁ ସବୁ କରିଦେବି ତଥେଟି ତେଣୁ ପାଣି ତମ ତେଣୁ ଭଗବାନ କହିଲେ ଗୋଟେ ମିନିଟ୍ ଦିଅନ୍ତୁ ପ୍ରଭୁ ଯାଇକିରି ଆଣିଲେ କେଉଁଠି ଆଣିଲେ ଆ ଭିତରେ ବହୁତ ଦିନ ହେଇଗଲାଣି ସେ ଯେଉଁ ବାଳକ ମୃତ୍ୟୁବରଣ କରିଥିଲା ଛୋଟ ପିଲା ହଁ ବର୍ତ୍ତମାନ କ'ଣ ତା'ର ତ ବହୁତ ବୟସ ହେଇଯିବଣି କେମିତି ଆଣିଲେ ଯେଉଁ ଏଇଟା ତିନୋଟି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ହରିବଂଶ ତାପରେ ଅବଧିଖଣ୍ଡ ଏବଂ ବିଷ୍ଣୁ ପୁରାଣରେ ଯେଉଁଭଳି ଭାବରେ କ'ଣ ତଦା ସାନ୍ଦିପନେ ପୁତ୍ର ତଦ୍ ରୂପ ବୟସଂ ତଦା ଯେଉଁ ରୂପରେ ଯେଉଁ ବୟସରେ ଥିଲା ସେଇଭଳି ମିଥ୍ୟାପ୍ତି ସେଇଭଳି ରୂପରେ ପ୍ରଦାନ କଲେ ଏ ଯମରାଜ ଯେମିତି ଭଗବାନ ଅଦ୍ଭୁତ କର୍ମା ଭଗବାନ ଭକ୍ତମାନେ ମଧ୍ୟ ସେଇଭଳି ଭାବରେ ଅଦ୍ଭୁତ କର୍ମା ତାର ଶରୀର ନଥିଲା କିନ୍ତୁ ସେ ତିଆରି କଲେ ସୃଷ୍ଟି କଲେ ଯିଏ କିଛି ସିଦ୍ଧି ପ୍ରାପ୍ତ ହେଇଯାଉଛି ସେ ଅସମ୍ଭବ ସମ୍ଭବ କରିଦେଉଛନ୍ତି ଆଉ ଇଏ ହେଉଛି ଯମରାଜ ସ୍ୱୟଂ ଭଗବାନଙ୍କର ଜଣେ ଅତ୍ୟନ୍ତ ପ୍ରିୟ ଜଣ ତେଣୁ ଯେଉଁ ଯେଉଁ ସମୟରେ ମୃତ୍ୟୁବରଣ କରିଥିଲା ଯେଉଁ ରୂପ ଯେଉଁ ବୟସ ସେଇଭଳି ଭାବରେ ସେ ଆଣିକି ଆସିଲେ ଆଜ୍ଞା ନିଅନ୍ତୁ ଗୁରୁପୁତ୍ର ପ୍ରଦାନ କଲେ ଗୁରୁପୁତ୍ରଙ୍କ ଯଦୁତ୍ତମ ଭଗବାନ ଯଦୁତ୍ତମ ଯଦୁକୂଳରେ ଆସିଛନ୍ତି ଭଗବାନ ଯଦୁ ନନ୍ଦନ ବୋଲି କହୁ ଯଦୁଙ୍କର ସେ ପୁତ୍ର ନୁହନ୍ତି ଯଦୁଙ୍କର ଚାରି ପୁତ୍ର ଥିଲେ ତା'ଦେହରୁ ଯେଉଁ ପୁତ୍ର ହେଉଛନ୍ତି କୋଷ୍ଠା ତାଙ୍କର ସେହି ବଂଶରେ ଆସୁଛନ୍ତି ଚାରି ବଂଶ ପତ୍ରରେ ଆସିଥିଲେ ଶଶୁବିନ୍ଦୁ ଜଣେ ଆସିଥିଲେ ଶଶୁବିନ୍ଦୁଙ୍କର 10,000 ପତ୍ନୀ ଥିଲେ ଗୋଟିଏ ପତ୍ନୀଙ୍କର 1,00,000 ପୁତ୍ର ତେଣୁ ତାଙ୍କର 100 କୋଟି ପୁତ୍ର ଥିଲେ ତାଙ୍କ ଭିତରୁ ଗୋଟିଏ ପୁତ୍ର ହେଉଛନ୍ତି ଚିତ୍ରରଥ ତାଙ୍କର 4 ଜେନେରେସନ୍ ତଳେ ଆସିଲେ ବିଦର୍ଭ ବିଦର୍ଭଙ୍କର ପୁତ୍ର ହେଉଛନ୍ତି ପ୍ରଥ ପ୍ରଥଙ୍କର 19 ଜେନେରେସନ୍ ପରେ ଆସିଥିଲେ ସାତ୍ୱତ ସାତ୍ୱତଙ୍କ ପୁତ୍ର ହେଉଛନ୍ତି ବୃଷ୍ଣୀ ବୃଷ୍ଣୀଙ୍କର ପୁଷ୍ଣ ହେଉଛନ୍ତି ଯୁଧାଜିତ ତାଙ୍କ ପୁତ୍ର ଅନମିତ୍ର ତାଙ୍କ ପୁତ୍ର ଆଉ ଜଣେ ବୃଷ୍ଣୀ ତାଙ୍କ ପୁତ୍ର ହେଉଛନ୍ତି ଚିତ୍ରରଥ ତାଙ୍କ ପୁତ୍ର ବିଦୁରଥ ତାଙ୍କର 4 ଜେନେରେସନ୍ ତଳେ ଆସୁଛନ୍ତି ରୁଦିକା ତାଙ୍କ ପୁତ୍ର ହେଉଛି ଦେବମିଢ ଦେବମିଢ଼ଙ୍କ ପୁତ୍ର ସୁରସେନ ତାଙ୍କ ପୁତ୍ର ବସୁଦେବ ବସୁଦେବଙ୍କ ପୁତ୍ର କୃଷ୍ଣ ବଳରାମ ଯଦୁତ୍ତମ ହଉ ଇଏ ଯଦୁକୂଳରେ ହେଉଛନ୍ତି ଉତ୍ତମ ବ୍ୟକ୍ତି ଯଦୁତ୍ତମ ଯଦୁ ମହାରାଜ ଭଗବାନଙ୍କର ଭଗବାନ ସେ ଜାଣିଥିଲେ ଯଦୁ ମହାରାଜ ଯଦୁ ମହାରାଜ ସେ ରାଜା ହେଲେ ନାହିଁ, ତାଙ୍କର କନିଷ୍ଠ ଭାଇ ରାଜା ହେଲେ କୁରୁ, ଯେଉଁ ବଂଶରେ ଆସୁଛନ୍ତି ପାଣ୍ଡବମାନେ, ତେଣୁ ତାଙ୍କର ପିତ୍ରା ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଯଦି ମହାରାଜ ଅକାଳ ବାର୍ଦ୍ଧକ୍ୟ ହେଇଗଲେ, ସେତେବେଳେ ବଡ଼ ପୁତ୍ରକୁ କହିଲେ, ପୁତ୍ର ମୋର ବାର୍ଦ୍ଧକ୍ୟ ନେଇ ତୁମର ଯୌବନ ପ୍ରଦାନ କର, ନା ମୁଁ ଦେବି ନାହିଁ। ତେଣୁ ଭଗବାନ ସେଥିରେ ଖୁସି ହେଇଗଲେ, ସନ୍ତୁଷ୍ଟ ହେଇଗଲେ। ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ଯଦସ୍ୟ ଧର୍ମଶୀଳସ୍ୟ ବୋଲି କୁହାଯାଇଛି, ଯଦୁ ତାଙ୍କର ପିତାଙ୍କର ଆଜ୍ଞାକୁ ଗ୍ରହଣ କଲେ ନାହିଁ, ସେଥିପାଇଁ ସେ ଅଧର୍ମ କାର୍ଯ୍ୟ କରିନାହାନ୍ତି। ଭଗବାନ ତାଙ୍କ ଉପରେ ବହୁତ ଖୁସି ହେଇଗଲେ। ସେଥିପାଇଁ କୁହାଯାଉଛି ଶ୍ରୀପଦ ଭୂଷଣଙ୍କୁ, ଯଦୁଶ୍ୟ ଧର୍ମଶୀଳସ୍ୟ, ଯଦୁ ହେଉଛନ୍ତି ଧର୍ମଶୀଳ ବ୍ୟକ୍ତି। ତେଣୁ ଆଉ କୁହାଯାଇଛି, ବିଶ୍ୱନାଥ ଚତୁର୍ଥ ତାଙ୍କ ଭାଷାରେ କହିଛନ୍ତି, ଯଦସ୍ୟ ଧର୍ମଶୀଳ କାହିଁ କୁହାଯାଇଛି ନା, ପରମ ଧର୍ମ ଅପେକ୍ଷା ହି ତୁ ରାଜାଜ୍ଞା ପାଳନ ଲକ୍ଷଣ ଧର୍ମସ୍ୟ ପ୍ରାକୃତସ୍ୟ ସନ୍ତାଧିବ ତେନ ତ୍ୟାଗାତ ଏବ ସନ୍ତୁଷ୍ୟ ସଦ୍ବଂଶୀ ଭଗବାନ ସ୍ୱୟଂ ଅବତାର। ଭଗବାନ ଯଦୁବଂଶରେ କାହିଁକି ଆସିଲେ, ଯଦୁବଂଶ ଚନ୍ଦ୍ରବଂଶ, ଚନ୍ଦ୍ରବଂଶରେ ବହୁତ କ୍ଷେତ୍ରରେ ରାଜା ଥିଲେ। ଯଦୁବଂଶ ଯଦୁଙ୍କର ଅନେକ ପୁତ୍ର ହେଲା ପରେ ମଧ୍ୟ, ସେ ଅନେକ ଜେନେରେସନ୍ ପରେ ମଧ୍ୟ ତାଙ୍କୁ ଯଦୁନନ୍ଦନ ବୋଲି କୁହାଯିବ କାହିଁକି, ଯଦୁ ତାଙ୍କର ପିତାଙ୍କର ଆଜ୍ଞାଙ୍କୁ ଅବଜ୍ଞା କରିଦେଇଥିଲେ, ସେଥିରେ ଭଗବାନ ଖୁସି ହେଇଗଲେ। ସନ୍ତୁଷ୍ୟ ବହୁ ଭଗବାନ ସନ୍ତୁଷ୍ଟ ହେଇଗଲେ କାହିଁକି ନା, ଅର୍ଜୁନ ଆଜ୍ଞାକୁ ଗ୍ରହଣ କରିପାରିଲେ ନାହିଁ, ବହୁତ ଶ୍ଳୋକ ପଢ଼ିବା ଶୁଣିବାକୁ ପଢ଼ିଲା, ବହୁତ ଜ୍ଞାନ ପ୍ରଭାବ ପଢ଼ିଲା, ତାପରେ କହିଲେ ପ୍ରଭୁ ତଥେ। ଯୁଧିଷ୍ଠିର ମହାରାଜ ମଧ୍ୟ ବହୁତ ବ୍ୟବସ୍ଥା କରି କଣ୍ଡିସନରେ ତାଙ୍କୁ କଲେ, ଯୁଧିଷ୍ଠିର ମହାରାଜ ତଥେ କହିଲେ। କିନ୍ତୁ ଯଦୁ ମହାରାଜ ତାଙ୍କୁ ଆଉ ଜ୍ଞାନ ଦେବାକୁ ପଡ଼ିଲା ନାହିଁ, ପିତାଙ୍କୁ ମନା କରିଦେଲେ, ନା ମୁଁ ଭଗବାନ ଚାହୁଁଛି, ଭଗବାନ ମୋ ପୁତ୍ର ହେଇକି ଆସିବେ, ମୋ ବଂଶରେ ଆସିବେ, ତ ଡେରି ହେଇଯିବ ଅସୁବିଧା, ଶୀଘ୍ର ଆସନ୍ତୁ ଭଗବାନ, ସେଇଥିପାଇଁ ପ୍ରଦାନ କଲେ ନାହିଁ। ସେଥିରେ ଭଗବାନ ସନ୍ତୁଷ୍ଟ ହେଇଗଲେ। ତେଣୁ ଯଦୁତ୍ତମ ବୋଲି କୁହାଯାଉଛି, ଯଦୁକୂଳରେ ହେଉଛନ୍ତି ଶ୍ରେଷ୍ଠ ଦୁଇ ଜଣ, କୃଷ୍ଣ ଏବଂ ବଳରାମ। ତେଣୁ ଗୁରୁପୁତ୍ରଙ୍କ ଯଦୁତ୍ତମ ଦତ୍ତ୍ୱାସ୍ୱ ଗୁରୁବେ ଭୂୟୋ। ତେଣୁ ଭଗବାନ ଆସିଲେ ସଞ୍ଜୀବନୀପୁରରୁ, ଆସି ପହଞ୍ଚିଲେ ଉଜ୍ଜୟିନୀ, ପୁଣି ଆସି ପହଞ୍ଚିଗଲେ, ଗୁରୁପୁତ୍ର କାଢ଼ିକି ଆସିଲେ। ତେଣୁ ବର୍ତ୍ତମାନ ପ୍ରଦାନ କରୁଛନ୍ତି ଗୁରୁପୁତ୍ର। ଆମର ଗୋଟେ ସିରିଏଲ୍ ଚାଲିଥିଲା କୃଷ୍ଣ ସିରିଏଲ୍, ଆପଣ ଦେଖିଥିବେ ଟିଭିରେ ଦେଖା ହଉଥିଲା, ମୁଁ ଦେଖିଥିଲି ସେଇଟା। ସେ ଛୋଟ ପିଲା ଉପରେ ଆଣିନାହାନ୍ତି, ବଡ଼ ଉପରେ ଆଣିଛନ୍ତି, ବଡ଼ ବୟସ୍କ ହେଇଯାଇଛି, ବହୁତ ବୟସ ହେଇଯାଇଛି, ବହୁତ ବର୍ଷ ହେଇଯାଇଛି ତା ଭିତରେ। କିନ୍ତୁ ସେଇ ଛୋଟ ପିଲାର ଉପରେ ଆଣି ପ୍ରଦାନ କରେ ଦତ୍ତ୍ୱା ସ୍ୱଗୁରବେ, ସ୍ୱଗୁରବେ ଟିକେ କୁହାଯାଉଛି ନା, ନିଜକୁ ନିଜର ଗୁରୁ ବୋଲି ସେ ଗ୍ରହଣ କରୁଛନ୍ତି। ଭଗବାନଙ୍କ ଯେଉଁ ସମ୍ବନ୍ଧ, ଏ ହେଉଛି ସବୁଠାରୁ ନିତ୍ୟ ସମ୍ବନ୍ଧ। ତେଣୁ ତାଙ୍କର ଗୁରୁ ମଧ୍ୟ ନିତ୍ୟ ଗୁରୁ, ଭଗବାନଙ୍କର କୌଣସି ଗୁରୁ ନାହିଁ, କିନ୍ତୁ ସେ ଗୁରୁ ଗ୍ରହଣ କରିଛନ୍ତି। ସ୍ୱ ବହୁତ ନିଜର ବୋଲି ଭାବିକରି ସ୍ୱଗୁରୁ ସେଠି କୁହାଯାଉଛି, ଖାଲି ଗୁରୁବେ କହିଥିଲେ ହେଇଥାନ୍ତା, ସ୍ୱଗୁରୁବେ କହିଲେ ତାଙ୍କୁ ବହୁତ ଆଦର କରୁଛନ୍ତି ସ୍ୱଗୁରୁବେ। ତେଣୁ ପ୍ରଦାନ କରି କହୁଛନ୍ତି ଭୂୟ ଗୁରୁଦେବ, ଭୂୟ ଗୁଣୀଶ, ଆଉ କିଛି ନିଅନ୍ତୁ, ଆଉ କିଛି ଗ୍ରହଣ କରନ୍ତୁ, ଦକ୍ଷିଣା ଭୂୟ ଗୁଣୀଶ। ତେଣୁ ସ୍ୱସଦ୍ୟନ ଗୁରୁ ମହାଭକ୍ତି ବୋଧ୍ୟତେ, ବହୁତ ଭକ୍ତିର ସହିତ କହୁଛନ୍ତି, ନିଜ ଗୁରୁ ବୋଲି ଗ୍ରହଣ କରିଛନ୍ତି, ବହୁତ ଭକ୍ତିର ସହିତ କହୁଛନ୍ତି କଥା, ସ୍ୱଗୁରୁ ସେମିତି କୁହାଯାଉଛି। ତେଣୁ ପ୍ରଦାନ କରିବ ସ୍ୱଗୁରୁବେ ଭୂୟୋ ଭୂୟ ଗୁଣୀଶ, ଆଉ କିଛି ଗ୍ରହଣ କର, ଆଉ କ'ଣ ଦରକାର ଅଛି କୁହ। ତେଣୁ ଭୂୟ ଗୁଣୀଶ ଯେତି ତମ ଉଚ୍ଚତୁ, ଭଗବାନ ତମ କହୁଛନ୍ତି ଆଉ କିଛି କର, ଗ୍ରହଣ କର। ତେଣୁ ଆପଣ ବର୍ଣ୍ଣନା କରାଯିବ, ତେଣୁ ସାନ୍ଧିଧାନ ପାଇବେ, ମୁଁ ଧନ୍ୟ ହେଇଯାଇଛି, ତମ ଭଳି ଶିଷ୍ୟ ପାଇ ମୁଁ ଧନ୍ୟ ହେଇଯାଇଛି। ଭଗବାନଙ୍କୁ ପ୍ରାପ୍ତି ହୁଅନ୍ତି, ତାଙ୍କର ଆଉ କୌଣସି ଅପୂର୍ଣ୍ଣତା ରହେ ନାହିଁ, ସେମାନେ ଗୌରବ ସେ ମହାରାଜ କଥା କହନ୍ତି। ଭଗବାନ ହେଉଛନ୍ତି ପୂର୍ଣ୍ଣ, ତେଣୁ ପୂର୍ଣ୍ଣର ପ୍ରାପ୍ତିରେ କୌଣସି ଅପୂର୍ଣ୍ଣତା ରହେ ନାହିଁ। ଭଗବାନ ଯେମିତି ଧ୍ରୁବ ମହାରାଜ, ଧ୍ରୁବ ମହାରାଜ ଚାହୁଁଥିଲେ ବହୁତ କିଛି, କିନ୍ତୁ ଯେତେବେଳେ ଭଗବାନ ପ୍ରାପ୍ତ ହେଲେ, ହରିଭକ୍ତି ସୁଧୁରିବାର ବର୍ଣ୍ଣନା କରାଯାଇ, ପ୍ରଭୁ ମୋର ଆଉ କିଛି ଦରକାର ନାହିଁ, ପ୍ରଭୁ ତୃପ୍ତ ହେଇଯାଇଛି। ସ୍ଥାନ ଆଭିଳାଷୀ ତପସ୍ୱି ସ୍ଥିତ ହମ୍ ତ୍ୱାଂ ପ୍ରାପ୍ତବାନ देव मुनिन्द्र भुयम काचन विचिन्वन अभिदिव्य रत्न स्वामी प्रतापस्मिन वरम न जाते जो मैंने भगवान भक्त से मैंने किसी चाहते ना किसी चाहते ना प्रभु तो मोर भूल हो जाए काच के तरह अन्वेषण आसली काचर मूल्य कि ना काचर भांगा कौट पकड़ा चिंता करवाटा जो आम गोड़े पड़ा मैंने कटा कट रक्त बाहर सब रही बहुत असुविधा कि तुटा काच भंगा काच को मुझे अन्वेषण आगे आसती मुझे मूर्ख थी प्रभु जान नी आपन को आपण हीरा अभी दिव्य रत्न प्राप्त है प्रभु स्वामी कृतार्थ सिंह प्रभु मुझे कृतार्थ हो जाए बरम ना जो बर आ कौन दरकार ना बर तेणु भगवान भक्त मैंने कौन बर प्राप्त चाहती ना कि तथा न चाहे भगवान जदि किसी कामना रही पूरण कर दिखती काम सर्व काम बा मुख्य काम उदार भी तीव्रेण भक्ति जोगेण जदि तो पुरुष परम जहाँ किसी कामना न था बा किसी कामना था बा समस्त कामना था जी भगवान को भजन करवा जदि तो पुरुष परम हरे कृष्णा 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 हरे 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 राम 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 हरे भगवान पत्र जब प्राप्त होती कौन सी कामना बाकी न था जो रही अक्रूर विषय कह जस्य प्रसन्ने श्रीनिकेतने तथापि तत्पर राजन नहीं बांचति किंचन किंचन जो मन कर भगवान प्रसन्न करदे कौन किसी बाकी रही प्राप्त होगा जे जहाँ चाहिए कौन से सबुटी अच्छे जश प्रसन्न श्रीनिकेतने तथापि तत्पर राजन नहीं बांचति किंचन जो मैंने भगवान श्रीनिकेतन लक्ष्मीदेवी रही पाखे कि अप्राप्य रही किमलभ्य भगवती जो मान भगवान भगवती प्रसन्न जो मान भगवान प्रसन्न हो जाती भगवान किए ना श्रीनिकेतन लक्ष्मीदेवी जहाँ पक्ष बास कर लक्ष्मी गोटी लक्ष्मी भगवान पक्ष बास कर भगवान पाद सेवन कर लक्ष्मी सहस्र सहसम ब्रह्म सभ्य मान भगवान पाद सेवा कर गोटे पाद सेवा ना कहला गोटे स्पेशल ना अच्छे नाम देखा कहते नाम पाद सेवन तेणु लक्ष्मी लक्ष लक्ष लक्ष्मी जड़े नुह दुई जन नुह हजार नुह लक्ष नुह लक्ष लक्ष लक्ष्मी सहस्र सतसम भ्रम से विमान सब मानने भ्रम संभ्रम सहित गौरव सहित प्रणाम करी बहुत सम्मान प्रदर्शन सेवा कर भगवान न चाहिए मत सेवा कर अष्टम सन्द अष्टम लक्ष्मीदेव क्या कही कौन सी आवश्यकता ना भगवान भक्त तथा तत्पर राजन नहीं बांचित किसी चाहती ना तेना जहा भगवान इच्छा सब है तेणु से कहे आप वर्णा कर प्रभु मोर सन्तुष्ट हो गली मोर कौन दरकार ना कि दरकार ना सब कहे ये भगवान उज्जैन शिक्षा लाभ कर फेरवे तापर आरंभ हम उद्धव सन्देश कथा उद्धव सचाड़ी सत्या वर्णा करेणु समय हो जाए कथा विश्राम पूर्व ये सब सीमित रही थ्री डायमेंशन सीमित रही बौद्ध जगत थ्री डायमेंशन कह थ्री डायमेंशन ऊर्ध जिन चिंता बुझीपर ना खाली एक नुह भगवान जो एक जानवे बा देवकी मो पुत्र आने गुरु पुत्र आने मो पुत्र छह पुत्र अत्याई भगवान जीवे बड़ी मान सूत को जाए आने जो जो अवस्था मृत्यु होती से अवस्था सब आस तेणु ये आम आम चिंतार बाहर आम करा ये रोच थ्री डायमेंशन ऊर्ध जिनस
ସେସବୁ
ଅସମ୍ଭବ ଜିନିଷ ସମ୍ଭବ କରିବେ ସାର୍
ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁଣ୍ଡେବ କି ସମ୍ବେ ଗୌରଭକ୍ତ କି ଜୟ ଗୋ ପ୍ରମାନନ୍ଦେ।